ହ୍ୟାଲୋ, ମୁଁ ସାବିତ୍ରୀ ପାତ୍ର, ପିଟାପିଟି ହରିଚନ୍ଦନପୁର କେନ୍ଦୁଝରରୁ କହୁଥିଲି। ଆଜି ଯେଉଁ ତରଳ ଝାଡ଼ା ବିଷୟରେ ଯେଉଁ ବାଣୀଟି ଦିଆଗଲା ମୋ ଉପବନ ତରଫରୁ, ସେଟା ବହୁତ ଭଲ ଲାଗିଲା। ଏବଂ ବିଶେଷ କରି ଛୋଟ ଛୁଆମାନେ ତରଳ ଝାଡ଼ା ହେଲେ ଅଧିକ ଦୁର୍ବଳ ହେଇ ପଡ଼ନ୍ତି, ଆଉ ଯେହେତୁ ଦୁର୍ବଳ ହେଇ ପଡ଼ନ୍ତି, ତାଙ୍କର ଖାଇବା ପିଇବା ଔଷଧ ଠିକ ଭାବରେ ପିଲାଙ୍କୁ ଦିଆଗଲେ ସେ ସୁସ୍ଥ ହେଇପାରିବେ। ତା ସହିତ ଆଉ ଗୋଟେ ମୁଖ୍ୟ କଥା ହେଲା ଯେ ଆମେ ଯାହା ବି ଔଷଧ ଦଉଛେ ଛୁଆଙ୍କୁ, ତ ସେଟା ଠିକ ମାତ୍ରାରେ ଦେବା ଉଚିତ, ଯୋଉଟା କି ସେ ଏଇ କାର୍ଯ୍ୟକ୍ରମରେ ବହୁତ ସୁନ୍ଦର ଭାବରେ ବୁଝେଇକି କୁହାଗଲା। ଆଉ ORS ଦ୍ରବଣ କେମିତି ପ୍ରସ୍ତୁତ କରାଯିବ, କେତେ ସମୟ ଭିତରେ ତାକୁ ଖୁଆଯିବ, ଏସବୁ ବିଷୟରେ ଜଣାଗଲା। ତ ଏଇ ଯୋଉ ଜିନିଷଟା କୁହାଗଲା, ତ ମା ମାନେ ଜାଣିକି ବହୁତ କିଛି ଶିଖିପାରିବେ, ନିଜ ଛୁଆକୁ ସୁସ୍ଥ ରଖିପାରିବେ। ତ ମୁଁ ଏ ବିଷୟରେ ମୋ ପାଖ ଆଖ ରେ ରହୁଥିବା ସ୍ତ୍ରୀ ଲୋକ ତାଙ୍କ ଛୁଆମାନଙ୍କୁ କେମିତି ଯତ୍ନ ନେବେ ତାଙ୍କୁ ମୁଁ ଜଣାଇବି, ଏବଂ ଠିକ ଭାବରେ କେମିତି ତା ଛୁଆଙ୍କୁ ସୁସ୍ଥ ରଖିପାରିବେ ସେ ବିଷୟରେ ମୁଁ କହିପାରିବି। ଆଉ ଏ କାର୍ଯ୍ୟକ୍ରମଟି ମୋ ଉପବନ ତରଫରୁ ଯୋଉ ବାଣୀଟି ଦିଆଗଲା ସେଟା ବହୁତ ଶିକ୍ଷଣୀୟ ହେଇଥିଲା, ତେଣୁକରି ମୁଁ ମୋ ଉପବନ କାର୍ଯ୍ୟକ୍ରମକୁ ଧନ୍ୟବାଦ ଜଣାଉଛି।